ସମସ୍ତଙ୍କର କର୍ତ୍ତବ୍ୟ ଆମର ଧନ ସମ୍ପଦ ମୋର ପୁତ୍ର ମୋର ପତି ଏହି ମନୋଭାବ ପରିତ୍ୟାଗ କରିବା। ଜନସ ମୋହୟମ ଅହଂ ମମେତି, ଆମର କିଛି ନୁହେଁ, ସବୁକିଛି ଭଗବାନଙ୍କର। ମହାଚ୍ଛନ ହୋଇଥିବାରୁ କେବଳ ଆମେ ଭ୍ରାନ୍ତିବଶତଃ ମନେ କରୁ ମୁଁ ଅଛି ଏବଂ ସବୁକିଛି ମୋର। ଏହିପରି ଭାବରେ ମା ଯଶୋଦା ପୂର୍ଣ୍ଣରୂପେ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିଥିଲେ। ସେ ଏହିପରି ମନେ କରି କ୍ଷଣିକ ପାଇଁ ନିରାଶ ହୋଇଥିଲେ। ଦାନ ଆଦି ପୁଣ୍ୟକର୍ମ ଦ୍ୱାରା ମୋ ପୁତ୍ରକୁ ରକ୍ଷା କରିବାର ପ୍ରଚେଷ୍ଟା ନିରର୍ଥକ ଅଟେ। ଭଗବାନ ମୋତେ ଅନେକ କିଛି ଦେଇଛନ୍ତି, କିନ୍ତୁ ସେ ଯଦି ତାର ଦାୟିତ୍ୱ ଗ୍ରହଣ ନ କରନ୍ତି ତାହେଲେ ସୁରକ୍ଷାର କୌଣସି ନିଶ୍ଚୟତା ନାହିଁ। ତେଣୁ ସର୍ବାଶେଷରେ ମୋତେ ଭଗବାନଙ୍କ ଶରଣ ଗ୍ରହଣ କରିବାକୁ ହେବ। ପ୍ରହ୍ଲାଦ ମହାରାଜ କହିଛନ୍ତି ଶ୍ରୀମଦ ଭାଗବତ ତୃତୀୟ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟ ଶ୍ଳୋକ 19ରେ, ବାଳସ୍ୟ ନିହ ଶରଣମ ପିତରୁ ନୃସିଂହ, ଅର୍ଥାତ୍ ପିତାମାତା ଅନ୍ତିମରେ ନିଜର ସନ୍ତାନମାନଙ୍କୁ ରକ୍ଷା କରିପାରନ୍ତି ନାହିଁ। ଅତ ଗୃହକ୍ଷେତ୍ର ଶତାବ୍ଦ ଭିତ୍ତି ଜନସ୍ୟ ମୋହୟମ ଅହଂ ମମେତି। ଶ୍ରୀମଦ ଭାଗବତମ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟ 8 ଶ୍ଳୋକରେ କୁହାଯାଇଛି, ଗୃହ ଧନସମ୍ପଦ ଭୂମି ଏବଂ ଆମର ଯାହା ସବୁ କିଛି ଅଛି ସବୁ ଭଗବାନଙ୍କର ଅଟେ। ଯଦିଓ ଭ୍ରାନ୍ତିବଶତଃ ଆମେ ମନେ କରୁ ମୁଁ ଏହି ଏବଂ ଏହି ସମସ୍ତ ବସ୍ତୁ ମୋର। ନମସ୍ପ୍ରାଦାୟ ଇଷ୍ଟମିଷ୍ଟାୟ ଶ୍ରୀମଦେହ ଶ୍ରୀଦାମ୍ବ ସ୍ୱାମୀ ନାମି ନମ ସଦ୍ଭକ୍ତ ମଣେ ମଣିପୁର ଭବାୟତ ପ୍ରଭୁପାଦ ସଦ୍ଭାବଣୀ ପ୍ରଚାରଣତାୟ ହରେ କୃଷ୍ଣ। ଆମେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ 42 ଶ୍ଳୋକ ଉପରେ ଆଜି କିଛି ଆଲୋଚନା କରିବା। ତେଣୁ ଇଏ ଯେଉଁ ଭଗବାନଙ୍କର ମୁଖରେ ଭଗବତା ପ୍ରକାଶ କରିଛନ୍ତି, କିନ୍ତୁ ଆମେ କହିଥିଲୁ ବୃନ୍ଦାବନରେ ଐଶ୍ୱର୍ଯ୍ୟଟାକୁ ଗ୍ରହଣ କରାଯାଏ ନାହିଁ, ମାଧୁର୍ଯ୍ୟକୁ ଗ୍ରହଣ କରାଯାଏ। ତେଣୁ ଭଗବାନ ଯେତେ ତାଙ୍କର ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ବ୍ରଜବାସୀମାନେ କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, ସେ ତାଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ ଇଏ ହେଉଛି ମାଧୁର୍ଯ୍ୟ ଭାବ। ତେଣୁ ଏଇ ଯେଉଁ ଐଶ୍ୱର୍ଯ୍ୟ ଭଗବାନ ଦେଖେଇ ଦେଇଛନ୍ତି, ପ୍ରଦର୍ଶନ କରିଛନ୍ତି, ଥରେ ନୁହେଁ ଦୁଇ ଥର ଦେଖେଇଛନ୍ତି। ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଗଲା, ଯେତେବେଳେ ମା ଭଗବାନ ଯଦି ଛୋଟ ପିଲା ଥିଲେ ବର୍ଷକର ହୋଇଥିଲେ, ମାଆଙ୍କୁ ମା ପୁଅକୁ ଧରି ଲାଳନ ପାଳନ କରୁଛନ୍ତି। ଆମେ ଯେମିତି ଛୋଟ ପିଲାଙ୍କୁ ଟେକିକିରି ଉପରକୁ ଟେକି ପୁଣି ଧରି ପକାଏ, ସେଭଳି ଭାବେ ସେମାନେ ଆନନ୍ଦିତ ହୁଅନ୍ତି, ସେଭଳି ମା ଏଇଭଳି ଭାବରେ କରୁଥିଲେ। କିନ୍ତୁ କୃଷ୍ଣ ଏତେ ଓଜନ ହୋଇଗଲେ ତାକୁ ଟେକି ପାରିଲେ ନାହିଁ। ତେଣୁ ମା ଯେଉଁ ଚିନ୍ତା କରୁଛନ୍ତି କ'ଣ ଏତେ ଓଜନ ହେଇଗଲା ଛୋଟ ପିଲାଟା ବର୍ଷକର ପିଲା। ତେଣୁ ଯାହା ହେଉ ତାକୁ ତଳେ ଶୁଆଇ ଦେଇ ଯାଇଛନ୍ତି, ସେ ସେମାନେ ତୃଣାବର୍ତ୍ତା ଆସି ତା'ର ଲୀଳା କରିଦେଇଛି, ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ମା କୃଷ୍ଣ ସବୁବେଳେ ଚିନ୍ତା କରୁଛନ୍ତି ପୁଅର ଓଜନ କେମିତି ଏତେ ହେଇଗଲା, ମୁଁ ଟିକି ପାରିଲିନି କ'ଣ ପାଇଁ, ଏଭଳି ଚିନ୍ତା କରୁଛନ୍ତି ମନେ ମନେ। ତେଣୁ ଭଗବାନ ତାଙ୍କ ମୁଖରେ ଦେଖେଇଦେଲେ, କାହିଁକି ମୋର ଓଜନ କାହିଁକି ଅଧିକା, ନା ଦେଖ ମୋର ପାଟି ଭିତରେ ସବୁ ରହିଛି, ସମଗ୍ର ବ୍ରହ୍ମାଣ୍ଡ ରହିଛି। ତେଣୁ ଗୋଟିଏ ଥର ଦେଖେଇଥିଲେ ଯଶୋଦା ଭାବିଲା ଇଏ ମଧ୍ୟ ମୋର ମନର ଭ୍ରମ। ପୁଣି ଅଷ୍ଟମ ଅଧ୍ୟାୟରେ ମାଟି ଖାଇବା ପାଇଁ ଯେଉଁ ବାହାନରେ ଭଗବାନ ତାଙ୍କ ମୁଖ ଭିତରେ ମାଟି ଦେଖିଲେ, ପୃଥିବୀକୁ ଦେଖିଲେ, ସମଗ୍ର ବ୍ରହ୍ମାଣ୍ଡ ଦେଖିଲେ, 14 ବ୍ରହ୍ମାଣ୍ଡ, ଖାଲି ଏହି ବ୍ରହ୍ମାଣ୍ଡ ନୁହନ୍ତି, ଏହିଭଳି ଭାବରେ ଅନେକ ବ୍ରହ୍ମାଣ୍ଡ ରହିଛି। ଇଏ ଯେଉଁ ବ୍ରହ୍ମାଣ୍ଡ ଆମେ ଦେଖୁଛେ ଇଏ ହେଉଛି 14 ବ୍ରହ୍ମାଣ୍ଡ, 14 ଭୁବନ, ଇଏ ଏଇ ସବୁଠୁ ଛୋଟ ଭୁବନ, ଏ 50 କୋଟି ଯୋଜନ, 400 କୋଟି ମାଇଲ ବ୍ରହ୍ମାଣ୍ଡର ପରିମାଣ ହେଉଛି 400 କୋଟି ମାଇଲ। ତେଣୁକରି ଇଏ ଯେତେବେଳେ ଛୋଟିଆ ବ୍ରହ୍ମାଣ୍ଡଟେ, ସେଥିପାଇଁ ଗୋଟେ ଚତୁର୍ମୁଖ ବ୍ରହ୍ମା ରହିଛନ୍ତି ଏଠି, ଛୋଟିଆ ବ୍ରହ୍ମାଣ୍ଡଟେ ଆଉ ଏଥିରେ କ'ଣ ଏତେ ବଡ଼ ବ୍ରହ୍ମାଣ୍ଡ ଦରକାର। କିନ୍ତୁ ଆହୁରି ବଡ଼ ବଡ଼ ବ୍ରହ୍ମାଣ୍ଡ ସବୁ ରହିଛି, ଯେଉଁଠି ଦଶମୁଖ ବ୍ରହ୍ମା, ଶହେମୁଖ ବ୍ରହ୍ମା, ହଜାରମୁଖ ବୃଖା, ଦଶ ହଜାରମୁଖ ବ୍ରହ୍ମା, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଭଗବାନଙ୍କର ମୁଖରେ ଏଇ ଯେଉଁ ବ୍ରହ୍ମାଣ୍ଡ ଦେଖୁଛେ, ଅଥବା ବୌନେତେନ କିଂ ଜ୍ଞାନ ଦେବାର୍ଜନ ବିଷ୍ଟବ୍ୟାହାମ ହିନ୍ଦୁକୃଷ୍ଣ ଏକାଂଶର ସ୍ଥିତି ଜଗତ, ଏଇଭଳି ଭାବରେ ଯେଉଁ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି ତାର ତ ଗଣନା ଆମେ କରିପାରିବା ନାହିଁ, କିନ୍ତୁ ସମସ୍ତ ବ୍ରହ୍ମାଣ୍ଡ ସମଗ୍ର ସୃଷ୍ଟିର ଏକ ଚତୁର୍ଥାଂଶ, ଚାରି ଭାଗରୁ ଭାଗେ, ଆହୁରି ତିନି ଗୁଣ ରହିଛି ଠିକ୍ ଜଗତ। ତେଣୁ ଭଗବାନ ମୁଖରେ ସବୁକିଛି ରହିଛି, ଭଗବାନ ଅହଂ ସର୍ବସ ପ୍ରଭୋ ମତ ସର୍ବଂ ପ୍ରବର୍ତ୍ତତେ, ଭଗବତ ଦଶମ ଅଧ୍ୟାୟରେ ଭଗବାନ ଏକଥା କହିଲେ। 8-11 ଯେଉଁ 4 ଶ୍ଲୋକ କୁହାଯାଏ, ଗୀତା ସାର ବୋଲି କୁହାଯାଏ। ତେଣୁ ଏଇ ଭଗବାନ ସେଇ ଶ୍ଳୋକରେ କହୁଛନ୍ତି ଭଗବାନ ସବୁ ଅହଂ ସର୍ବସ୍ୱ ଭଗବାନ ସବୁଠାରେ ବିଦ୍ୟମାନ, ଏମିତି କୌଣସି ନାହିଁ ଅନ୍ୟ ପରମାଣୁରେ ଭଗବାନ ନାହାନ୍ତି, କିନ୍ତୁ ତା ଅର୍ଥମଧ୍ୟରେ ସେ ଭଗବାନ ଭଗବାନ ସାକ୍ଷାତ ନଥାନ୍ତି। ଇଏ ହେଉଛି ଭଗବାନଙ୍କର ଚେତନ ମହାପ୍ରଭୁ ସେ ତତ୍ତ୍ୱଟି କହିଛନ୍ତି, ଇଏ ହେଉଛି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ ମୟା ତର୍ବ ତତ୍ତ୍ୱ ଇଦମ୍ ସର୍ବମ୍ ଜଗତ ଅଭ୍ୟକ୍ତ ମୁକ୍ତିନା ମସ୍ତାନି ସର୍ବଭୂତାନି ନା ଯାହା ତେସୁ ଅବସ୍ଥିତ। ଭଗବାନଙ୍କଠାରେ ସବୁକିଛି ଅଛି କିନ୍ତୁ ଭଗବାନ ସବୁଠାରେ ନାହାନ୍ତି। ଏ ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ ଯାହା ମା ଯଶୋଦା ଯେତେବେଳେ ଦେଖିଲେ ଭଗବାନ ଭଗବତା ଦୁଇ ଦୁଇ ଥର ଦେଖିଲେ, ଥରେ ନୁହଁ ଦୁଇ ଥର ଦେଖିଛନ୍ତି, କିନ୍ତୁ ତଥାପି ତାଙ୍କର ବର୍ତ୍ତମାନ କିଛି ସମୟ ପାଇଁ ଏହି ଚିନ୍ତା ଆସୁଛି, ଭଗବତ ଐଶ୍ୱର୍ଯ୍ୟ ବିଷୟରେ କିଛି ଜ୍ଞାନ ଆସୁଛି। ତାପରେ ପୁଣି ବୁଲିଯିବେ, କୃଷ୍ଣଙ୍କୁ ଭଗବାନଙ୍କର କିଛି ଗ୍ରହଣ କରିବେ ନାହିଁ, ପୁଣି ବୁଲିଯିବେ। ତେଣୁ ବର୍ତ୍ତମାନ ସେ ଭଗବାନଙ୍କର ଭଗବତା ଉପରେ ସେ ତାଙ୍କୁ ସ୍ତୁତି କରୁଛନ୍ତି ଭଗବାନଙ୍କୁ। ତେଣୁ ଏ ଶ୍ଳୋକରେ ସେ କହୁଛନ୍ତି ଯେ ଅହମ୍ ମମ ଅସୌ, ଏ ଯେଉଁ ଅହମ୍ ଅହମ୍ ତା ଯେଉଁ ଶବ୍ଦଟି ରହିଛି ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ଯେଉଁ ରହିଛି, ଅହମ୍ ବ୍ରହ୍ମାସ୍ମି ଉପନିଷଦ ବର୍ଣ୍ଣନା କରାଯାଇଛି ଅହମ୍ ବ୍ରହ୍ମାସ୍ମି। ଅହମ୍ ଶବ୍ଦ କିଏ କେତେ ଜଣ ଲୋକ ଜାଣୁଛନ୍ତି ଅହମ୍ କିଏ, ଶତକଡ଼ା ଅନୁସନ୍ଧାନ ଲୋକ ଜାଣନ୍ତି ଅହମ୍ କହିଲେ ଏଇ ଶରୀର ପଞ୍ଚମ ସ୍କନ୍ଧରେ ଋଷଭଦେବ କଥା କହୁଛନ୍ତି, ପୁରୁଷ ସ୍ତ୍ରୀ ମିତିନି ଭାବମେତମ ତୟୋନ୍ମିତ ହୃଦୟଗ୍ରନ୍ଥି ମାହୁ ଅତ ଗୃହ କ୍ଷେତ୍ର ଶତାବ୍ଦ ବିଦ୍ୟେଇ ଜନସ ମୋହୟମ ଅହମ୍ ମମେହି। ଏ ଯେଉଁ ପୁରୁଷ ସ୍ତ୍ରୀ ଆକର୍ଷଣରୁ ଏଥିରୁ ସବୁ ବନ୍ଧନ ଆରମ୍ଭ ହେଉଛି, ସୂତ୍ରପାତ ହେଉଛି। ପୁରୁଷ ସ୍ତ୍ରୀ ମିତିନି ଭାବମେତମ ତୟୋନ୍ମିତ ହୃଦୟଗ୍ରନ୍ଥି ମାହୁ, ହୃଦୟର ଗ୍ରନ୍ଥି ହୃଦୟର ବନ୍ଧନ ଆରମ୍ଭ ହେଉଛି। ତେଣୁ ସେତେବେଳେ ଆବଶ୍ୟକତା ହେଉଛି ଗୋଟେ ଗୃହ ଦରକାର, କ୍ଷେତ୍ର ଦରକାର, ପିଲାମାନେ ଦରକାର, ସୁତ ଆପ୍ତ ବନ୍ଧୁବାନ୍ଧବ ଦରକାର, ଜନ ଧନ ସମ୍ପତ୍ତି ଦରକାର। ଏହିଭଳି ଭାବରେ ଜନସ୍ୟ ମୋହୟମ ଅହମ୍ ମମେ, ଏ ମୋହ ମନୁଷ୍ୟମାନଙ୍କର ମୋହ ଆସିଯାଏ, ଅହମ୍ ମମେତି, ଏ ଶରୀରକୁ ମୁଁ ବୋଲି ଭାବୁଛେ ଏବଂ ଶରୀର ସମ୍ବନ୍ଧୀୟ ସବୁକିଛିକୁ ମୋର ବୋଲି ଭାବୁଛେ, ଇଏ ହେଉଛି ମୋହ। ସେ କଥା ଯଶୋଦା ମା କହୁଛନ୍ତି, କିନ୍ତୁ ଏଥିରେ ଗୋଟେ ବଡ଼ କଥା ହେଉଛି ମାନେ ବିଲକ୍ଷଣ ହେଉଛି କ'ଣ ନା, ଇଏ ଯେଉଁ ଭଗବାନଙ୍କୁ ମୋର ବୋଲି ଭାବିବା ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ତତ୍ତ୍ୱ। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ସୀତା କହିଛନ୍ତି, ଯେଉଁମାନେ ଭଗବାନଙ୍କୁ ନିଜର ବୋଲି ଭାବୁଛନ୍ତି ସେମାନେ କ'ଣ ଗୃହ ବନ୍ଧନ ରହିଛନ୍ତି ନା, ସେମାନଙ୍କ ଗୃହ ବନ୍ଧନ କଥା। ସାଧାରଣତଃ ଲୋକମାନେ ପିଲା ଛୁଆ ସ୍ୱାମୀ ସ୍ତ୍ରୀ ଏସବୁ ନିଜର ବୋଲି ଭାବି ତାଙ୍କର ଜୀବନ ଚାଲିଯାଏ, ସେ ମୋହ ଭିତରେ ଥାଆନ୍ତି ସେମାନେ। କିନ୍ତୁ ଯେଉଁମାନେ ଭଗବାନଙ୍କୁ ନିଜର ବୋଲି କରିଛନ୍ତି, ସେଠି ଏବଂ ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ଛତିଶ ଶ୍ଳୋକରେ ବ୍ରହ୍ମା ଏକଥା କହୁଛନ୍ତି, ତାବତ୍ ରାଗା ଦୟସ୍ତେନା, ଏ ଯେଉଁ ରାଗ ବା ଆସକ୍ତି ରହିଛି ପିଲା ଛୁଆ ପତି ପତ୍ନୀ ଏସବୁ ଯେଉଁ ଆସକ୍ତି ରହିଛି ସେତିକି ଦିନ ପର୍ଯ୍ୟନ୍ତ ସେଇଟା ଚୋର, ତାବତ୍ ରାଗା ଦୟସ୍ତେନା ତାବତ୍ କାରାଗୃହ ଗୃହମ, ସେତିଦିନ ପର୍ଯ୍ୟନ୍ତ ଗୃହଟା ହେଉଛି ବନ୍ଦୀ ଜେଲଖାନା। ତାବତ୍ ମୋହ ଅନ୍ଧ୍ରି ନିଗୁଡ଼ ନିଗଡ଼ ସେତିଦିନ ପର୍ଯ୍ୟନ୍ତ ସେଇଟା ମୋହ ବା ଆମର ପାଦରେ ସେଇଟା ବନ୍ଧନ ହେଇକି ରହିଛି, କେତେଦିନ ପର୍ଯ୍ୟନ୍ତ ଯାବତ୍ କୃଷ୍ଣ ନନ୍ତେ ଜନା, ବ୍ରହ୍ମା କହୁଛନ୍ତି କୃଷ୍ଣଙ୍କୁ, ପ୍ରଭୁ ଆପଣ ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଲୋକ ନୁହନ୍ତି ଜନ ହେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏଇ ମୋହରେ ସେମାନେ ରହିଛନ୍ତି, କିନ୍ତୁ ଯେତେବେଳେ ଭଗବାନ ତାଙ୍କର ନିଜ ପୁତ୍ର ହେଇଗଲେ ଆଉ ଭଗବାନ ସମ୍ବନ୍ଧରେ ସମସ୍ତେ ସମ୍ବନ୍ଧିତ ହେଇଗଲେ ସେଠି ଆଉ ମୋହ କେଉଁଠି ରହିବ। କିନ୍ତୁ ଇଏ ମଧ୍ୟ ମାୟା, ଇଏ ହେଉଛି ଚିତ୍ ଶକ୍ତି ବା ଅନ୍ତରଙ୍ଗା ମାୟା, ଆମେ ଯେଉଁ ରହିଛେ ବହିରଙ୍ଗା ମାୟା ଦ୍ୱାରା ରହିଛେ, ବହିରଙ୍ଗା ମାୟାର ଅଭିନୟ ରହିଛେ। ଦୁର୍ଗାଦେବୀଙ୍କର ପୂଜା ସରିଲା, ଦୁର୍ଗାଦେବୀ ହେଉଛନ୍ତି ବହିରଙ୍ଗା ମାୟା, ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେଖା ଛାଇ ବଜସ୍ୟ ଭୁବନାନି ବିଭକ୍ତି ଦୁର୍ଗା ଇଚ୍ଛାନୁରୂପମପି ଯସ୍ୟ ଚତୁଷ୍ଟ ଦିଶା ଗୋବିନ୍ଦ ମାରି ପୁରୁଷମ୍ ତମମ୍ ଭଜାମି। ଯାହା ସବୁ ଭୌତିକ ଜଗତରେ ଆମେ ଦେଖୁଛେ ସୃଷ୍ଟିଠୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ, ଧ୍ୱଂସ ସମୟ ପର୍ଯ୍ୟନ୍ତ, ସୃଷ୍ଟିର ଧ୍ୱଂସ ଆମେ ନ ଦେଖିଲେ ମଧ୍ୟ ଆମ ନିଜର ଧ୍ୱଂସ ହେଇଯାଉଛେ, ଆମେ ଆମ ନିଜର ଧ୍ୱଂସ ନ ଦେଖିପାରିଲେ ମଧ୍ୟ ଅନ୍ୟମାନଙ୍କର ଧ୍ୱଂସ ଦେଖୁଛେ, ପ୍ରତି ପ୍ରତି ଦିବସରେ ଆମେ ଦେଖୁଛେ ଆହୁଣି ଆହୁଣି ଭୂତାହୁଣି ଅଛନ୍ତି ଜମାଳୟ, ପ୍ରତିଦିନ ଆମେ ଦେଖୁଛେ ଲୋକମାନେ ମୃତ୍ୟୁବରଣ କରୁଛନ୍ତି। ତେଣୁ ଏଇସବୁ ଯାହା ସବୁ କାର୍ଯ୍ୟ ହେଉଛି ଦୁର୍ଗା ଦେବୀଙ୍କର କାର୍ଯ୍ୟ, ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଆଉ ଯେଉଁ ଆବଶ୍ୟକ ଯେଉଁ ତତ୍ତ୍ୱ ସବୁ ଏସବୁ ଦୁର୍ଗା ଦେବୀ ପ୍ରଦାନ କରୁଛନ୍ତି। କିନ୍ତୁ ଦୁର୍ଗା ଦେବୀ ସ୍ୱାଧୀନ ଭାବରେ କାର୍ଯ୍ୟ କରୁନାହାନ୍ତି, ଛାଡ଼ିବେ ଦେଶ ଭୁବନାହାନି। ଏ ଭୁବନରେ ଯାହା ସବୁ କାର୍ଯ୍ୟ ହେଉଛି, ଭୁବନରେ ସବୁ ପରିବର୍ତ୍ତନ ସବୁ ହେଉଛି ଛାୟା ଭଳି, ଛାୟାର ଯଦି ସ୍ୱତନ୍ତ୍ରତା ନଥାଏ, ଆଲୋକର ସ୍ଥିତି ନେଇକରି ଛାୟାର ପରିବର୍ତ୍ତନ ହୁଏ, ସେହିଭଳି ଭାବରେ ଦୁର୍ଗାଦେବୀ ମାୟା ଦକ୍ଷିଣ ପ୍ରକୃତି ଶ୍ରୀତେ ସଦ୍ରାଚରଣ ଯାହା ସବୁ କାର୍ଯ୍ୟ ସବୁ ହେଉଛି ଭୌତିକ ଜଗତରେ, ଦୁର୍ଗାଦେବୀଙ୍କର କାର୍ଯ୍ୟ ହେଉଛି ଭଗବାନଙ୍କର ଅଧ୍ୟକ୍ଷତାରେ, ଭଗବାନଙ୍କର ଆଜ୍ଞାରେ ଏସବୁ କାର୍ଯ୍ୟ ହେଉଛି। ତେଣୁ ଇଏ ହେଉଛି ବହିରଙ୍ଗା ମାୟା। ଏ ବହିରଙ୍ଗା ମାୟାରେ ସମସ୍ତେ ମୋହିତ ହୋଇକି ରହିଛନ୍ତି, କିନ୍ତୁ ଯେଉଁମାନେ ଜୀବ ଜଗତ ରହିଛନ୍ତି ସେମାନେ ବି ମୋହିତ ହୋଇକି ରହିଛନ୍ତି। କିଭଳି ଭାବରେ ନା ଅନ୍ତରଙ୍ଗା ମାୟା, ଭଗବାନ ଚିତ୍ ଶକ୍ତିରେ ସେମାନେ ରହିଛନ୍ତି ଏବଂ ସେମାନେ ହେଉଛନ୍ତି ମହାତ୍ମା। ଯେଉଁମାନେ ବହିରଙ୍ଗା ମାୟାର ଅଧୀନରେ ରହିଛନ୍ତି ସେମାନେ ହେଉଛନ୍ତି ବଦ୍ଧ ଆତ୍ମା ବା ଦୁରାତ୍ମା, ମୋଗାସା ମୋଗକର୍ମା ମୋଗଜ୍ଞାନ ବିଚିତ୍ର ରାକ୍ଷସୀ ମାସୀ ଚଳିବ ପ୍ରକୃତି ମୋହିନୀ ସୀତା, ଏମାନେ ହେଉଛନ୍ତି ଏଇ ମୋହିନୀ ପ୍ରକୃତି ଯା ତ୍ରିଗୁଣମୟୀ ମାୟା ଦ୍ୱାରା ଅଧୀନରେ ରହିଛନ୍ତି, ସେମାନେ ହେଉଛନ୍ତି ବଦ୍ଧ ଜୀବ। କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ମଧ୍ୟ ମୋହିତ ହୋଇକି ରହିଛନ୍ତି, ସେମାନେ ଅନ୍ତରଙ୍ଗା ଶକ୍ତି ଦ୍ୱାରା ପରିଚାଳିତ ହେଉଛନ୍ତି, ସେମାନେ ହେଉଛନ୍ତି ମହାତ୍ମା। ବଦ୍ଧା ଦୁରାତ୍ମା ଏବଂ ମହାତ୍ମା ଭିତରେ ତଫାତ୍ ହେଉଛି, ସମସ୍ତେ ମୋହିତ ହୋଇକି ରହିଛନ୍ତି କିନ୍ତୁ ବହିରଙ୍ଗା ମାୟା ଦ୍ୱାରା ଆମେ ମୋହିତ ହୋଇକି ରହିଛେ, ସେମାନେ ଅନ୍ତରଙ୍ଗା ମାୟା ଦ୍ୱାରା ମୋହିତ ହୋଇକି ରହିଛନ୍ତି। ସେଇଟା ହେଉଛି ଆମର ପ୍ରକୃତ ସ୍ଥିତି। ଭଗବାନ ସବୁ ଯଦି ଅନ୍ତରଙ୍ଗା ମାୟାରେ ଯଦି ମୋହିତ ନ ହେବା ତାହେଲେ ମାଧୁର୍ଯ୍ୟରେ ଭଗବାନଙ୍କର ସହିତ ସେମାନେ ସମ୍ବନ୍ଧିତ ହୋଇପାରିବେ ନାହିଁ, ସେମାନେ ଐଶ୍ୱର୍ଯ୍ୟ ଭଗବାନଙ୍କ ଐଶ୍ୱର୍ଯ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ ହେବେ। ତେଣୁ ଏହିଭଳି ଭାବରେ ସମସ୍ତେ ମୋହିତ ହୋଇକି ରହିଛନ୍ତି, କିନ୍ତୁ ଆମର ଦରକାର ହେଉଛି ଯେ ଆମେ ସେ ଅନ୍ତରଙ୍ଗା ଶକ୍ତି ଦ୍ୱାରା ପରିଚାଳିତ ହେବା, ଏଇଟା ହେଉଛି ମନୁଷ୍ୟ ଜୀବନର ଲକ୍ଷ୍ୟ। ଆମେ ବହିରଙ୍ଗା ମାୟାରେ ମୁକ୍ତ ହୋଇ ଅନ୍ତରଙ୍ଗା ମାୟାର ଆଶ୍ରୟ ନେବା। ଯଶୋଦା ମା ଅନ୍ତରଙ୍ଗା ମାୟାରେ ଆଶ୍ରୟ ନେଇଛନ୍ତି, ଯଶୋଦା ମା ହେଉଛନ୍ତି ସବୁଦିନ ଚିରଦିନ ପାଇଁ ସେ ଭଗବାନଙ୍କର ମା, ଏବଂ ନନ୍ଦ ମହାରାଜ ହେଉଛନ୍ତି ଚିରଦିନ ପାଇଁ ସେ ଭଗବାନଙ୍କର ପିତା। ନନ୍ଦ ଯଶୋଦା ଭଳି ଆଉ କେହି ହେଇପାରିବେ ନାହିଁ, କିନ୍ତୁ ଏଇ ଅଷ୍ଟମ ଅଧ୍ୟାୟରେ ଏ ଯେଉଁ ଭଗବାନଙ୍କର ଯଶୋଦା ମା ନନ୍ଦ ମହାରାଜଙ୍କ ସହିତ ଯେଉଁ ଲୀଳା ଅନ୍ତରଙ୍ଗ ଲୀଳା ଏସବୁ ଶ୍ରବଣ କରି ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, ଚାରିଦିନ ହୋଇଗଲାଣି, କିନ୍ତୁ ସେ ଏତେ ଭଗବାନଙ୍କ ଲୀଳାରେ ତଲ୍ଲୀନ ହୋଇଯାଇଛନ୍ତି ଯେ ସେ ଆଶ୍ଚର୍ଯ୍ୟ ପଚାରିବେ ଆପଣ ପଚାରିବେ ନନ୍ଦ କି ମକର ଭଗବାନ ଭଗବାନ ବ୍ରହ୍ମନ ଏ ବ୍ରହ୍ମନ ଏ ନନ୍ଦ କ'ଣ କାର୍ଯ୍ୟ କରିଥିଲେ ଯେ ଆଜି ସେ କୃଷ୍ଣଙ୍କର ପିତା ହୋଇଛନ୍ତି, ଭଗବାନ ପିତା ହୋଇଛନ୍ତି। ଯଶୋଦା ଚ ମା ଭାବା ଅପୌଜସ୍ୟ ସ୍ଥାନ ଧରି, ଯଶୋଦା ମଧ୍ୟ କ'ଣ ସେ ମହାଭାଗ୍ୟ ତାଙ୍କର କ'ଣ ଉଦୟ ହେଇଛି, କ'ଣ ସେ କାର୍ଯ୍ୟ କରିଥିଲେ, ଆମର କଥାରେ କହନ୍ତି କି ଚାଉଳ ଖାଉଛନ୍ତି ସେଭଳି ଭାବରେ କ'ଣ ସେ କାର୍ଯ୍ୟ କରିଛନ୍ତି ଯେ ସେ ଏଭଳି ଭଗବାନ ସହିତ ଏଭଳି ଲୀଳା କରୁଛନ୍ତି ଅନ୍ତରଙ୍ଗା ଲୀଳା। ତେଣୁ ତାର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହିବେ ଯେ ଇଏ ନନ୍ଦ ଥିଲେ ଧରା ଏବଂ ଦ୍ରୋଣ ଏବଂ ଯଶୋଦା ଥିଲେ ଧରା, ଏମାନେ ଥିଲେ ବସୁ। ବ୍ରହ୍ମାଙ୍କର ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବ୍ରହ୍ମାଙ୍କର ଅନୁଭୂତି ନେଇ ସେ ତାଙ୍କର ପିତାମାତା ହୋଇଛନ୍ତି, ଏକଥା କୁହାଯିବ ପରେ କୁହାଯିବ। କିନ୍ତୁ ପ୍ରକୃତରେ ସେମାନେ ନନ୍ଦ ଏ ଧରା ଏବଂ ଦ୍ରୋଣ ଏମାନେ ଅନ୍ୟ ଜୀବତତ୍ଵ, ଏମାନେ ଯଶୋଦା ଏବଂ ନନ୍ଦ ମହାରାଜଙ୍କର ଅନୁସରଣ କରି ତାଙ୍କର ଅନୁଗାମୀ ହୋଇ ଭଜନ କରୁଥିବାରୁ ସେମାନେ ଆଜି ଭଗବାନଙ୍କ ପିତାମାତା ହୋଇଛନ୍ତି, ଆମର ଏଇଟା ବର୍ଣ୍ଣନା କରାଯିବ। କିନ୍ତୁ ନନ୍ଦ ଏବଂ ଯଶୋଦା ସେ ହେଉଛନ୍ତି ଚିରକାଳ ପାଇଁ ଭଗବାନଙ୍କର ପିତା ଓ ମାତା। ତେଣୁ ଏ ଯେଉଁ ଏଇଭଳି ଭାବରେ ଅନ୍ତରଙ୍ଗ ଲୀଳା ଭଗବାନଙ୍କ ସହିତ କରୁଛନ୍ତି କୃଷ୍ଣଙ୍କ ସହିତ, ତେଣୁ ତଥାପି ଯଶୋଦା ମା ସେ ଚିନ୍ତା କରୁଛନ୍ତି ପ୍ରକୃତରେ କିଏ କାହାର
ଆମେ ଭାବୁଛୁ ଇଏ ମୋର ପତି ଇଏ ମୋର ସବୁ, କିନ୍ତୁ ପ୍ରକୃତରେ କିଏ କାହା? ଜ୍ଞାନ ଉଦୟ ହେଇଛି। ଏ ଜ୍ଞାନ ଆମେ କହିବା, ଯଦିଓ ଭଗବାନଙ୍କ ମାନେ ପ୍ରକୃତ ଜ୍ଞାନ ଏଇଟା, କିନ୍ତୁ ଇଏ ଯେଉଁ ସମସ୍ତେ ଅଜ୍ଞାନ ଭିତରେ ରହିଛନ୍ତି, ତେଣୁ ଇଏ ଆମର ଭାବୁଛି ଇଏ ମୋ ପିତା ଇଏ ମୋ ମା, ଇଏ ଅଜ୍ଞାନ ରହିଛନ୍ତି। କିନ୍ତୁ ସେମାନେ ଯେଉଁମାନେ ବହୁତ ଉନ୍ନତ ସ୍ତରର ଭକ୍ତ, ସେମାନେ ମଧ୍ୟ ଗୋଟେ ପ୍ରକାର ଅଜ୍ଞାନ, ସେ ମଧ୍ୟ ଗୋଟେ ପ୍ରକାର ଅଜ୍ଞାନ କହିଲା। ସେ ହେଉଛି ଭଗବାନଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, ଭଗବାନଙ୍କ ଐଶ୍ୱର୍ଯ୍ୟ ଗ୍ରହଣ କରନ୍ତି, ମାଧୁରୀ ଭାବରେ ଭଗବାନ ସହିତ ଯୁକ୍ତ ହେଇଛନ୍ତି। ତେଣୁ ଏଠି ସେ କହୁଛନ୍ତି ଅହମ୍ ମମ, ଅହମ୍ କହିଲେ ଏ ଶରୀରକୁ ସେମାନେ ନିଜେ ବୋଲି ଭାବନ୍ତି। ଅହମ୍ ଅହଙ୍କାର ତତ୍ତ୍ୱ ହେଉଛି ବହୁତ ସୂକ୍ଷ୍ମ ତତ୍ତ୍ୱ, ଯେଉଁ ଆମ ଶରୀରଟି ଆଠଟି ତତ୍ତ୍ୱରେ ତିଆରି ହେଇଛି, ଭୌତିକ ତତ୍ତ୍ୱରେ, ଭୂମି ଜଳ ଅଗ୍ନି ବାୟୁ ଆକାଶ ଏଇ ପାଞ୍ଚଟି ତତ୍ତ୍ୱ, ଏବଂ ଏଇ ପାଞ୍ଚଟି ତତ୍ତ୍ୱରେ ଆମ ସ୍ଥୂଳ ଶରୀର ତିଆରି ହେଇଛି, କିନ୍ତୁ ସୂକ୍ଷ୍ମ ଶରୀର ଯେଉଁ ରହିଛି ଇଏ ହେଉଛି ମନ ବୁଦ୍ଧି ଏବଂ ଅହଙ୍କାର, ଏ ତିନୋଟି ସୂକ୍ଷ୍ମ ତତ୍ତ୍ୱରେ ମନଟି ଆମର ସୂକ୍ଷ୍ମ ଶରୀର ତିଆରି ହେଇଛି। ତେଣୁ ଏଇ ଯେଉଁ ଅହଙ୍କାର, ମନ ବୁଦ୍ଧି ଏବଂ ଅହଙ୍କାର, ଏ ଅହଙ୍କାରର ପ୍ରଭୁପାଦ ମହାରାଜ ଇଂରାଜୀରେ ଟ୍ରାନ୍ସଲେସନ୍ କରିଛନ୍ତି ଫଲ ଶିବ, ଏଇଟା ଆମ ପ୍ରକୃତ ଅହଙ୍କାର ନୁହଁ। ପ୍ରକୃତ ଅହଙ୍କାର ଅହଂ କହିଲେ ମୁଁ, ଏ ଯେଉଁ ମୁହୂର୍ତ୍ତ ମୁହୂର୍ତ୍ତଟା ହେଉଛି ଫଲ ଶିବ ବା ମିଥ୍ୟା ଅହଙ୍କାର, ଏଇଟା ପ୍ରକୃତ ଅହଙ୍କାର ନୁହଁ। ମୁହୂର୍ତ୍ତ କହିଲେ ଆମେ ଭାବୁଛେ ଶରୀର ସେ ଚିନ୍ତା କରୁଛେ, କିନ୍ତୁ ପ୍ରକୃତ ଅହଙ୍କାର ମହାପୁରୁ ସେଇଟା କହିଛନ୍ତି। ପ୍ରକୃତ ଅହଙ୍କାର ଆମର ପ୍ରକୃତ, ଆମେ ପ୍ରକୃତ କିଏ ପରିଚୟ ଅହଂ, ମୁଁ ମୋର ପରିଚୟ କ'ଣ, ମହାପୁରୁ ସେଇଟା ଦେଇଛନ୍ତି। ନାମ ବିପ୍ରୋ ନଚନରବତୀ ନ ବୈଶ୍ୟ ଶୂଦ୍ରଭା, ନାମ ବର୍ଣ୍ଣୀ ନଚନ୍ରବତୀ ନ ବନସ୍ଥ ଶୂଦ୍ରଭା ବନସ୍ଥ ଜ୍ୟୋତିର୍ଭା, କିନ୍ତୁ ପୃଥ୍ୱ ନିଖିଳ ପରମାନନ୍ଦ ପୂର୍ଣ୍ଣାନନ୍ଦ ତାର୍ଥେ ଗୋପୀ ବଟ୍ଟୁ ପଦକମଳୟ ଦାସ ଦାସାନ ଦାସ। ଇଏ ହେଉଛି ଆମ ପ୍ରକୃତ ପରିଚୟ, ପ୍ରକୃତରେ ମୁଁ କିଏ, କେତେ ଜଣ ଲୋକ ଜାଣନ୍ତି? ବୁର୍ଲା ସ୍ୱାସ୍ଥ୍ୟ ପଚାରିବା ପ୍ରକୃତରେ କେତେ ଜଣ ଲୋକ ଜାଣନ୍ତି ତୁମ ପରିଚୟ କ'ଣ, କେତେ ଜଣ ପ୍ରକୃତ ପରିଚୟ ଦେବେ? ସାରା ଭାରତରେ ସାରା ପୃଥିବୀରେ ମଧ୍ୟ ଯଦି ପ୍ରଶ୍ନ ପଚରାଯିବ କେତେ ଜଣ ଉତ୍ତର ଦେଇପାରିବେ ପ୍ରକୃତରେ ଆମେ କିଏ? ମୁହୂର୍ତ୍ତ ମହାପ୍ରଭୁ ଭଗବାନ କହିଲେ ପ୍ରଶ୍ନ ସମୁଦ୍ର ଚୌରାଶୀ ଅଧ୍ୟାୟରେ କୁରୁକ୍ଷେତ୍ରରେ ବହୁତ ମୁନିଋଷିମାନେ ସମାବେଶ ହୋଇଛନ୍ତି, ଗୋଟେ ସୂର୍ଯ୍ୟ ପରାଗ ପଡ଼ିଥିଲା, ସେଠି ଆସି ପହଞ୍ଚନ୍ତି ମହାପ୍ରଭୁ ଭଗବାନ, ସେଇଠି ପ୍ରବଚନ ଦେଉଛନ୍ତି ମୁନିଋଷିମାନଙ୍କ ପାଖରେ, ସେଇଠି ସେ କହୁଛନ୍ତି କଥା, ଯଶାତ୍ମବୁଦ୍ଧି କୁଣପେ ତ୍ରିଧାତ୍କେ ସ୍ୱଧି କଳତ୍ରାଦିଷୁ ବହୁମୂଲ୍ୟଧି ଯତୀର୍ଥ ବୁଦ୍ଧି ଶରୀରେଣ କରିଛି ଜନେଷୁ ଅଭିଜ୍ଞେଷୁ ସ ଏବ ଗୋଖର। ସାଧାରଣ ଲୋକମାନଙ୍କ ଭିତରେ ମାନଙ୍କ ଭିତରେ ସେ ମୋତେ ବହୁତ ପ୍ରସିଦ୍ଧ ବ୍ୟକ୍ତି ହେଇପାରନ୍ତି, ପୂଜିତ ହେଇପାରିଥାନ୍ତି, କିନ୍ତୁ ସେମାନେ ବସୁସ୍ଥାନରେ ଅଛନ୍ତି, ଗୋ ଏବଂ ଖର, ଗୋ ଖର ବସୁସ୍ଥାନରେ ଅଛନ୍ତି ସେମାନେ। କେଉଁମାନେ? ଯଶାତ୍ମବୁଦ୍ଧି କୁଣପେ ତ୍ରିଧାତୁକେ, ଆମେ ଶରୀରଟି ତିନୋଟି ଧାତୁରେ ତିଆରି, ତ୍ରିଧାତୁ ଆୟୁର୍ବେଦ ଅନୁସାରେ କଫ ବାତ ଏବଂ ପିତ୍ତ ଏ ତିନୋଟି ଧାତୁରେ ଆମ ଶରୀର ସୃଷ୍ଟି ହେଇଛି। ତିନୋଟି ଧାତୁ ଯଦି ସମ ପରିମାଣ ରହିବେ ଆମେ ନିରୋଗ ରହିବା, ତେଣୁ ଆୟୁର୍ବେଦରେ ଯେଉଁ ରୋଗ ଚିକିତ୍ସା କରାଯାଏ ଏହି ଧାତୁର ପରିମାଣକୁ ସମାନ କରିବା ପାଇଁ ବ୍ୟବସ୍ଥା କରାଯାଏ। ଯଦି ଧାତୁ ଠିକ୍ ଭାବେ ରହିଲା ତାହେଲେ ଆମେ ସୁସ୍ଥ ରହିବା, ଧାତୁର ଯଦି ଏପଟ ସେ ପରିମାଣ ଠିକ୍ ଭାବେ ରହିଲ ନାହିଁ ତାହେଲେ ବିଭିନ୍ନ ରୋଗ ଆସିବ। ତେଣୁ ଏଇ କଫବାତ ପିତ୍ତଳ ତିଆରି ଯେଉଁ ଶରୀରଟିକୁ ସେମାନେ ଭାବନ୍ତି ଏଇ ଗୋଟେ ଖୋଳପା, ଗୋଟେ ଗୋଟେ କଭରିଂ ଭଳି, କିନ୍ତୁ ଲୋକମାନେ ଭାବନ୍ତି ଇଏ ହେଉଛି ଆମେ, ଆତ୍ମ ନିଜକୁ ଭାବୁଛନ୍ତି ସେମାନେ ହେଉଛନ୍ତି ଏହି ଶରୀର। ଯଶାତ୍ ବୁଦ୍ଧି କୁଣପେ ତ୍ରିଧାତୁକେ, ସୋଧି ତାଙ୍କର ବୁଦ୍ଧି ହେଉଛି ଏହିଭଳି ଭାବରେ, କଳତ୍ରାଦେଶୁ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ବୁଦ୍ଧି ତାଙ୍କର, ସେମାନେ ଭାବନ୍ତି ନା ଖାଲି ଆମର ଏଇ ଶରୀର ସହିତ ସମ୍ବନ୍ଧ ତାହା ନୁହଁ, ଯେଉଁମାନେ ଆମର ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ଅଛନ୍ତି ସେମାନଙ୍କ ସହିତ ଆମର ସମ୍ବନ୍ଧ ରହିଛି, ତାଙ୍କ ପ୍ରତି ମଧ୍ୟ ଆମର କର୍ତ୍ତବ୍ୟ ରହିଛି, ଆମ ଜୀବନର କର୍ତ୍ତବ୍ୟ ହେଉଛି ତାଙ୍କ ପ୍ରତି କିଛି ତାଙ୍କର ସେବା କରିବା, ତାଙ୍କ ପ୍ରତି କିଛି କାର୍ଯ୍ୟ ଉପକାର କରିବା। କିନ୍ତୁ ଆଉ ଟିକେ ଯେଉଁମାନଙ୍କ ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି ଭୌମ୍ୟ ଇତ୍ୟାଦି, ବ୍ରହ୍ମଚିତ କଲେ ଜମିରେ ଜନ୍ମ ହେଇଛେ, ଜନ୍ମ ଜନନୀ ଜନ୍ମଭୂମି ସହିତ ସ୍ୱର୍ଗାଲୋପି କରିଅଛି ଯେଉଁ କୁହାଯାଏ ଭୂମି ଆମର ଜଣେ ଯେଉଁ କିଏ ଲେଖିଛନ୍ତି ସେଇଟା ରଞ୍ଜନ ଠାକୁର ଗୋଟା କିଏ ଯେଉଁ ଲେଖିଛନ୍ତି ବନ୍ଦେ ମାତରମ୍ ଯେଉଁ ଲେଖିଛନ୍ତି ସେ ଆମର ମାନେ ଏଇ ମାତୃଭୂମି ଇଏ ହେଉଛି ବନ୍ଦନିଆ। ତେଣୁ ସେମାନଙ୍କର ବୁଦ୍ଧି ନିଶ୍ଚିତ ଭାବେ ଉନ୍ନତ, କିନ୍ତୁ ତଥାପି ସେମାନେ ପଶୁ ସ୍ତରରେ ଅଛନ୍ତି, ତାଙ୍କର ବୁଦ୍ଧି ପୂର୍ଣ୍ଣ ଭାବରେ ବୁଦ୍ଧି ସେମାନେ ପ୍ରାପ୍ତ ହେଇନାହାନ୍ତି। ତୀର୍ଥ ବୁଦ୍ଧି ଶରୀରେ ନା କରିଛି, ଆଉ ଟିକେ ଯେଉଁମାନେ ଉନ୍ନତ ବୁଦ୍ଧି ସେମାନେ ଭାବନ୍ତି ନା ନା ଆମର କିଛି ଜୀବନର କର୍ତ୍ତବ୍ୟ ରହିଛି କିଛି ତୀର୍ଥ ଭ୍ରମଣ କରିବା, ତୀର୍ଥ ଭ୍ରମଣ କଲେ ଆମର ଜୀବନର ଉଦ୍ଦେଶ୍ୟ ପୂର୍ଣ୍ଣ ହେବ, ଏଇସବୁ ଚିନ୍ତା କରି ସେମାନେ ତୀର୍ଥ କରନ୍ତି। କିନ୍ତୁ ତୀର୍ଥର ପ୍ରକୃତ ଉଦ୍ଦେଶ୍ୟ ସେମାନେ ବୁଝିପାରନ୍ତି ନାହିଁ। ତୀର୍ଥ କହିଲେ ସେମାନେ ଶରୀରେ ନ କରିଛି, ଯେଉଁ ଜଳ ରହିଛି ସେଇ ଜଳରେ ସ୍ନାନ କରିଦେଲେ ସେମାନେ ଭାବିକି ତୀର୍ଥ ହେଇଗଲା। କିନ୍ତୁ ପ୍ରକୃତ ତୀର୍ଥର ଉଦ୍ଦେଶ୍ୟ ହେଉଛି ତୀର୍ଥରେ ଥିବା ଯେଉଁ ସାଧୁମାନେ ଅଛନ୍ତି ତାଙ୍କ ପାଖକୁ ତେଣୁ ଏଇଭଳି ଭାବରେ ଯେଉଁ ମୁଁ ତୋଳୁ ରହିଛି ଆମେ କିଏ ଶତକଡ଼ା ଅନୁସନ୍ଧାନ ଲୋକ ଜାଣନ୍ତି ନାହିଁ ପ୍ରକୃତ ତାଙ୍କ ପରିଚୟ କ'ଣ। ସେଇଥିପାଇଁ ମହାପ୍ରଭୁ ସେଇଟା କହିଲେ ପ୍ରକୃତରେ ମୁଁ ନାହିଁ ବିପ୍ରୋ, ମୁଁ ବ୍ରାହ୍ମଣ ନୁହଁ କି କ୍ଷତ୍ରିୟ ନୁହଁ କି ବୈଶ୍ୟ ନୁହଁ କି ଶୂଦ୍ର ନୁହଁ, ମୁଁ ବ୍ରହ୍ମଚାରୀ ନୁହଁ କି ଗୃହସ୍ଥ ନୁହଁ କି ବାମପ୍ରସ୍ଥ ନୁହଁ କି ମୁଁ ସନ୍ନ୍ୟାସୀ ନୁହଁ। ତାହେଲେ ଆପଣ କିଏ? ପ୍ରଦ୍ୟୁନ୍ନିଖିଳ ପରମାନନ୍ଦ ପୂର୍ଣ୍ଣାମ ତାଧେ ଗୋପୀ ଭର୍ତ୍ତୁ ପଦକମଳୟୋ ଦାସ ଦାସାମ ଦାସ। ଗୋପୀ ଭର୍ତ୍ତୁ ଭଗବାନ ପରମାନନ୍ଦ ପୂର୍ଣ୍ଣାମ ବୁଦ୍ଧ ଯେ ତାଙ୍କର ମୁଁ ଦାସ ବି ନୁହଁ, ଦାସ 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 ଦାସଙ୍କର 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 ଦାସ। ଆମର ଗୋଟେ ଭୁବନେଶ୍ୱରରେ ଗୋଟେ ମନ୍ତ୍ର ରହିଛନ୍ତି ସୋହମ, ସୋହମ ପ୍ରାପ୍ତ ହେଉଛି ସେ ହେଉଛି ମୁଁ ବା ମୁଁ ସେ ସୋହମ। ତେଣୁ କେତେ ଗୁଡ଼ିଏ ସମ୍ପ୍ରଦାୟ ଅଛନ୍ତି ସେମାନେ ଏଇ ମନ୍ତ୍ରଟିକୁ ଉଚ୍ଚାରଣ କରନ୍ତି ସୋହମ, ଆମେ ହେଉଛୁ ଭଗବାନ, ଆମେ ଭଗବାନଙ୍କ ଅଂଶ କିନ୍ତୁ ଆମେ ସୋହମ ବୋଲି ସେମାନେ କୁହନ୍ତି। ତେଣୁ ଜଣେ ଏଇ ଭାବରେ ଏଇ ମନ୍ତ୍ରଟି ପାଠ କରୁଥିଲେ, ଜଣେ ବୈଷ୍ଣବଙ୍କ ସହ ଦେଖା ହେଇଗଲା। ତେଣୁ ବୈଷ୍ଣବମାନଙ୍କ ପଚାରିଲେ କେଉଁ ମନ୍ତ୍ର ଉଚ୍ଚାରଣ କରୁଛ ନା ସୋହମ, ନା ସୋହମ ରଥ କ'ଣ ନା ମୁଁ ସେଇ ଭଗବାନ, ନା ନା ସେଟା ତମର ପ୍ରକୃତ, ସେଟା ପ୍ରକୃତ ସେଟା ତମେ ପ୍ରକୃତ ସିଦ୍ଧି ପ୍ରାପ୍ତ ହେଇପାରିବ ନାହିଁ। କ'ଣ କରିବା ନା ତମେ ଗୋଟେ ଅକ୍ଷର ଆଡ୍ କର ତା ସହିତ ଦାସ ହଁ ଦାସ ହଁ ଦାସ ସବୁବେଳେ ସେଇଟା ଦାସ ଦାସ ତାଙ୍କର ଦାସ ଭଗବାନ ଦାସ। ତେଣୁ ସେ ଦାସ ହଁ ଦାସ ହଁ ଏଇ ସବୁ କରି ଏଇ ନିମନ୍ତ୍ରଣକୁ ଉଚ୍ଚାରଣ କରି ଆଉ ଟିକେ ସୋହମ ଉଚ୍ଚାରଣ କରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ତାଠାରୁ ଅଧିକ ଆନନ୍ଦ ପ୍ରାପ୍ତ ହେଲେ ଦାସ ହଁ। ତେଣୁ ତାପରେ ତାଙ୍କର ମୂଳ ଗୁରୁ ଯିଏ ଥିଲେ ସେ ଗୁରୁଙ୍କ ସହ ଦେଖା ହେଲା, ତାପରେ ତାଙ୍କୁ ଏ କଥା କହିଲେ ଯେ ଆଜ୍ଞା ଆପଣ ଯେଉଁ ମନ୍ତ୍ର ଦେଇଥିଲେ ସେ ମନ୍ତ୍ର ଉଚ୍ଚାରଣ କରି ଯେଉଁ ଆନନ୍ଦ ପ୍ରାପ୍ତ ହେଉନଥିଲି, ଆଉ ଜଣେ ବୈଷ୍ଣବ ଦେଖା ହେଲେ ସେଟା ଯଦି ପରିବର୍ତ୍ତନ କରି କହିଲେ ସେ ମନ୍ତ୍ର ମୁଁ ଉଚ୍ଚାରଣ କରି ବହୁତ ଆନନ୍ଦ ପ୍ରାପ୍ତ ହେଉଛି ନା କ'ଣ ସେଇଟା ନା ଦାସ ମନ୍ତ୍ରକୁ ପରିବର୍ତ୍ତନ କଲେ ସେ ନଷ୍ଟ ହେଇଯିବ ଏଭଳି ଭାବରେ କହି ସେ କହିଲେ ଠିକ ଅଛି ଯାହା କରିପାରୁ ଆଉ ଗୋଟେ ସ ଆଡ୍ କରିବା କହିଲୁ ସଦାସ ସଦାସ ମୁଁ ସବୁବେଳେ ସେଇ ମୁଁ ସବୁବେଳେ ସେଇ ଭଗବାନ ଏଭଳି ଭାବରେ ସେ ପୁଣି ଉଚ୍ଚାରଣ କରିଥାଏ। ତାପରେ ପୁଣି ଜଣେ ବୈଷ୍ଣବ ଦେଖା ହେଲେ ସେ କହିଲେ ଆଜ୍ଞା ଏଇ ଯେଉଁ ଆପଣ ଦେଇଥିଲେ ଯେଉଁ ମନ୍ତ୍ର ଆମର ଗୁରୁଟାକୁ ଆଉ ଟିକେ ପରିବର୍ତ୍ତନ କରିଦେଇଛନ୍ତି ନା 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 ଏଇଟା ପ୍ରକୃତ ଆମର ପ୍ରକୃତ ସିଦ୍ଧି ଆମେ ପ୍ରାପ୍ତ ହେଇପାରିବା ନାହିଁ ସେ ମନ୍ତ୍ର ଦ୍ୱାରା, ନା ତାହେଲେ କ'ଣ କରିବା ନା ଆଉ ଗୋଟେ ଦାସ ଶବ୍ଦ ଆଡ଼ କର ଦା ଅକ୍ଷର ଦାସ ଦାସ ଦାସ। ଏଇ ଭାବରେ ମହାପ୍ରଭୁ ସେ ଭଗବାନ ମୋତେ କହିଛନ୍ତି ସେ କଥା ଆଦି ପୁରାଣରେ ସେ କହିଛନ୍ତି ନାମେ ଭକ୍ତା ସେ ଜଣା ଯେନେ ଭକ୍ତ ଜଣା ପାର୍ଥ ମଦ୍ଭକ୍ତା ନା ଯେ ଭକ୍ତା ତେନେ ଭକ୍ତ ତମା ମତା। ଯେଉଁମାନେ କୁହନ୍ତି ମୁଁ ଆପଣଙ୍କର ଭକ୍ତ ପ୍ରଭୁ, ଆଦି ପୁରାଣରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି ଏକଥା।
ଯେଉଁମାନେ କହନ୍ତି ପ୍ରଭୁ ମୁଁ ଆପଣଙ୍କର ଦାସ ବା ଆପଣଙ୍କର ଭକ୍ତ, ଭଗବାନ ସେ ମୋର ଭକ୍ତ ନୁହନ୍ତି, କିନ୍ତୁ ଯେ ଭକ୍ତ ଜଣା ପାର୍ଥ ନେ ନେ ଭକ୍ତ ସେ ଜଣା ମାନଙ୍କ ଯେ ଭକ୍ତ, ମୋର ଭକ୍ତର ଯେ ଭକ୍ତ ସିଏ ମୋର ଭକ୍ତ, ପ୍ରକୃତ ଭକ୍ତ ହେଉଛି ସିଏ। ତେଣୁ ଆମେ ସିଧାସଳଖ ଭଗବାନଙ୍କ ଦାସ ହେବା ପାଇଁ ଚିନ୍ତା କରିବା କଥା ନୁହଁ। ପରମ୍ପରାରେ ଗୁରୁ ଶିଷ୍ୟ ପରମ୍ପରାରେ ଗୁରୁଙ୍କର ଆମେ ସେବା କରିବା, ଏ ପରମ୍ପରା ଆସିଛି। ଆମେ କେବଳ ଗୁରୁଙ୍କର ସେବା କଲେ ଆମେ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବା। ତେଣୁ ଯାହା ହଉ, ଏହି ସ୍ଥଳରେ ସମସ୍ତେ ରହିଛନ୍ତି, ଆଗକୁ ଯେଉଁମାନେ ଟିକେ ଉନ୍ନତ ସ୍ତରକୁ ଯାଉଛନ୍ତି, ଅହଙ୍କାର ଯେଉଁ ଫଳ ସେ ଯେଉଁମାନେ ଉନ୍ନତ ସ୍ତରକୁ ଯାଉଛନ୍ତି, ସେମାନେ ଆତ୍ମା ସମ୍ବନ୍ଧ କିଛି ଜ୍ଞାନ ପ୍ରାପ୍ତ ହେଉଛନ୍ତି। ମନ ବୁଦ୍ଧି ଏବଂ ଅହଙ୍କାର, ଅହଙ୍କାର ହେଉଛି ସବୁଠୁ ସୂକ୍ଷ୍ମ, ଅତି ସୂକ୍ଷ୍ମ ତତ୍ତ୍ଵ, ବୁଝିପାରିବା ନାହିଁ ଆମେ କିଏ, ଅହଙ୍କାର ତତ୍ତ୍ଵ ଏତେ ସୂକ୍ଷ୍ମ। ତେଣୁ ଆର ଉର୍ଦ୍ଧକୁ ଯେଉଁମାନେ ଯିବେ, ଭଗବତ ଗୀତା ସୂତ୍ର ଅଧ୍ୟାୟରେ ଭଗବାନ କହିଛନ୍ତି, ଇନ୍ଦ୍ରିୟାଣ ପରାଣ୍ୟା ହୁ, ଇନ୍ଦ୍ରିୟାଣ ପରାଣ୍ୟା ହୁ, ଇନ୍ଦ୍ରିୟ ପରମନ ମନସ୍ତୁ ପରାବୁଦ୍ଧି ଯେଉଁ ବୁଦ୍ଧି ପରତସ୍ତୁ ସ। ଆମର ଯେଉଁ ଇନ୍ଦ୍ରିୟମାନ ରହିଛନ୍ତି, ଦଶଟି ଆମର ଇନ୍ଦ୍ରିୟ ରହିଛି, ପାଞ୍ଚଟି କର୍ମେନ୍ଦ୍ରିୟ, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି। କର୍ମେନ୍ଦ୍ରିୟରୁ ଜ୍ଞାନେନ୍ଦ୍ରିୟ ଆହୁରି ଉନ୍ନତ ସ୍ତରର, ଏବଂ ଇନ୍ଦ୍ରିୟମାନଙ୍କଠାରୁ ମନ ଆହୁରି ଉନ୍ନତ, ମନଠାରୁ ବୁଦ୍ଧି ଆହୁରି ଉନ୍ନତ, ବୁଦ୍ଧିଠାରୁ ଅହଙ୍କାର ଆହୁରି ଉନ୍ନତ, ଏବଂ ଅହଙ୍କାରଠାରୁ ଆତ୍ମା ରହିଛେ ସିଏ ହେଉଛି ଆହୁରି ଉନ୍ନତ ସ୍ତରର ବା ସୂକ୍ଷ୍ମ ସ୍ତରର। ଆମ ହେଉଛି ସେଇ ଆତ୍ମା, ଏ ଜ୍ଞାନ ଭଗବାନ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅର୍ଜନ ଦେଇଛନ୍ତି, ଆମର ପରିଚୟ, ଏଇଟା ହେଉଛି ଆମର ପରିଚୟ। ତେଣୁ ଏ ଯେଉଁ ଆମର ଆମ ପ୍ରକୃତିରେ କିଏ ଏ ଆତ୍ମତତ୍ଵ ଜାଣିପାରୁନାହାନ୍ତି ଲୋକମାନେ, ଏଇ ସାଧୁ ଶାସ୍ତ୍ର ଗୁରୁଙ୍କର ଶରଣ ଯଦି ଆମେ ନେବା, ତାହେଲେ ଆମ ବିଷୟରେ ଆତ୍ମତତ୍ଵ ବିଷୟରେ ଜିଜ୍ଞାସା ଜାଣିପାରିବା। ଆତ୍ମତତ୍ଵ ତ ଜିଜ୍ଞାସା ହେବ ନାହିଁ, ଆତ୍ମତତ୍ଵ କ'ଣ ଜାଣିବେ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ସେଥିପାଇଁ ବେଦାନ୍ତ ସୂତ୍ର ପ୍ରଥମ ସୂତ୍ର ହେଉଛି ଏଇଟା, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ତେଣୁ ଆଜି ମା ଯଶୋଦାଙ୍କର ସେ ଆତ୍ମତତ୍ଵ ଉପଲବ୍ଧି ହେଇଛି, ସେ କହୁଛନ୍ତି ପ୍ରକୃତିରେ କିଏ ଅହମ୍ ମା ସବୁ, ମୁଁ ଭାବୁଛି ମୋ ଶରୀର ମମ, ଏ ସବୁକିଛି ମୋର, ମୋର ପତି ପତି ଏସ ମେ ସୁତ କୃଷ୍ଣ ଭଗବାନ ସେ, କିନ୍ତୁ ସେ କହୁଛନ୍ତି ଇଏ ମୋର ସୁତ, ଇଏ ପ୍ରକୃତିରେ ମୋର ସୁତ ନୁହଁ, ତା ତୟାର ଦେଇଛନ୍ତି ଏଇଟା, ଏସବୁ ମାୟା, ଯାହାଙ୍କ ମାୟା ଦ୍ୱାରା ମୁଁ ମୋହିତେଇ କିଣୁଛି ସେ ମୋର ଗତି ହୁଅନ୍ତୁ, ପ୍ରକୃତିରେ ସେ ଯେ କୃଷ୍ଣ ସେ କଥା ସେ ଜାଣିପାରୁନାହାନ୍ତି। ଯାହା ହଉ, ଅହମ୍ ମମାସୁ ପତିରେଶ ମେ ସୁତ ବ୍ରଜେଶ୍ୱର ସା ଖେଳିଥିବା ସତୀ, ବ୍ରଜେଶ୍ୱର ବ୍ରଜର ବ୍ରଜର ଯେଉଁ ଧନ ସମ୍ପତ୍ତି ଆମେ ଚିନ୍ତା କରିପାରିବା ନାହିଁ, ବ୍ରଜର ଧନ ସମ୍ପତ୍ତି ଦଶମସ୍କନ୍ଧ ଏକତିରିଶ ଅଧ୍ୟାୟରେ ଗୋପୀ ଗୀତରେ ସେଇଟା କୁହାଯାଇଛି। ଗୋପୀମାନେ କହୁଛନ୍ତି ଯେ ପ୍ରଥମ ଯେଉଁ ଶ୍ଳୋକ ଦଶ ଏକତିରିଶ ଏକ କ'ଣ ଯେଉଁ ସେ କହିଲେ କ'ଣ ଜୟକିତେଦିକଂ ଜନ୍ମନାଂ ବ୍ରଜ ଶ୍ରୟତ ଇନ୍ଦିରା ଶାଶ୍ୱତତ୍ରହି ଦୈତ ଦୃଶ୍ୟତାଂ ଦୀକ୍ଷୁତାଂ। ଜୟକିତେଦିକଂ ଅଧିକ ଜୟ ହେବ କାହାର, ଜନ୍ମନା ବ୍ରଜ, ବ୍ରଜର କାହାଠାରୁ ଅଧିକ ଜୟ ହେବ, ଭୌତିକ ଜଗତର ଉର୍ଦ୍ଧ୍ୱରେ ହେଉଛି ବୈକୁଣ୍ଠ ଜଗତ, ବୈକୁଣ୍ଠ ଜଗତରେ ମଧ୍ୟ ଅଧିକ ଜୟ ହେବ ବ୍ରଜର, କାହିଁକି ନା ବୈକୁଣ୍ଠ ଜଗତରେ ଲକ୍ଷ୍ମୀଦେବୀଙ୍କର ବୈକୁଣ୍ଠବାସୀମାନେ ପୂଜା କରନ୍ତି ଲକ୍ଷ୍ମୀଦେବୀଙ୍କର, କିନ୍ତୁ ସେଇ ଲକ୍ଷ୍ମୀଦେବୀ ବ୍ରଜବାସୀମାନଙ୍କର ଆଜି ପୂଜା କରୁଛନ୍ତି। ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏଇଟା କୁହାଯାଇଛି ଯେ ତତ ଆରାଧ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ ହରେ ନିବାସ ଆତ୍ମଗୁଣୀ, ହରେ ନିବାସ ଆତ୍ମଗୁଣୀ କ'ଣ ସେସବୁ ଭଗବାନ ଯେହେତୁ ବ୍ରଜରେ ରହିଛନ୍ତି, ରମ୍ୟା ରମା କ୍ରୀଡ଼ନ ଅଭୁନ ରୂପ ରମା ଲକ୍ଷ୍ମୀଦେବୀ ବ୍ରଜବାସୀମାନଙ୍କ ସେବା କରୁଛନ୍ତି, ଏଥିରେ ଆମେ ବ୍ରଜର ସମ୍ପତ୍ତି କଥା ଚିନ୍ତା କରିପାରିବା କେତେ ବୈକୁଣ୍ଠରେ ମଧ୍ୟ ଉନ୍ନତ ସ୍ତର ସ୍ଥିତି ବ୍ରଜ। ତେଣୁ ସେହି ବ୍ରଜ ସମ୍ପତ୍ତିର ମାଲିକ ହେଉଛନ୍ତି ବ୍ରଜେଶ୍ୱର, ତାଙ୍କର ବିତବା ସତୀ, ତାଙ୍କର ମୁଁ ଜାୟା, ତାଙ୍କର ହେଉଛି ମୁଁ ପତ୍ନୀ, ଏବଂ ଗୋପିଆ ଗୋପାଳ ସହ ଗୋ ଧନାଶ୍ରମେ
ଯେତେ ଗୋପ ଅଛନ୍ତି ଆଉ ଯେତେ ଗୋପୀ ଅଛନ୍ତି ଏବଂ ଯେତେ ଗୋପ ଅଛନ୍ତି ଏବଂ ଯେତେ ବୋଧ ନଅ ଲକ୍ଷ ଗାବି ଥାଏ କୁହାଯାଏ ନନ୍ଦ ମହାରାଜଙ୍କର ନଅ ଲକ୍ଷ ଗାବି ଏସବୁ କିଛି ଜନସମ୍ପତ୍ତି ରହିଛି ଜଷ୍ଟ ମାୟା ଯାହାଙ୍କର ମାୟାରେ ମୋର ଚିନ୍ତା ହେଉଛି ପ୍ରକୃତରେ ମୁଁ ଏସବୁ ନୁହଁ ମୁଁ ହେଉଛି ଭଗବାନଙ୍କର ଅଂଶ ବା ଆତ୍ମଜ୍ଞାନ ତାଙ୍କର ଉଦୟ ହେଇଛି ଯଶୋଦା ମାଙ୍କର କୁମତି ଇଏ ହେଉଛି କୁମତି ପ୍ରକୃତରେ ମୁଁ ଏଇ ଶରୀର ନୁହଁ ଏଇଟା ହେଉଛି ପ୍ରକୃତରେ ଯେଉଁମାନେ ଏଇ ଧାରଣା ପ୍ରାପ୍ତ ହେଇଛନ୍ତି ସେମାନେ ସେମାନେ ଆତ୍ମା ସ୍ଥିତି ପ୍ରାପ୍ତ ହେଇଛନ୍ତି କିନ୍ତୁ ମା ଯଶୋଦାଙ୍କର ଶରୀର କ'ଣ ଆମେ ବଢ଼ିକି ମା ଯଶୋଦାଙ୍କ ଶରୀର ଭଗବାନଙ୍କ ଶରୀର ବଢ଼ି ସଚ୍ଚିଦାନନ୍ଦଙ୍କ ଶରୀର ଆମ ସମସ୍ତଙ୍କର ସେ ଶରୀର ରହିଛି ଆମେ ବଦ୍ଧ ଅବସ୍ଥାରେ ମୁକ୍ତ ହେଲେ ଆମେ ସେ ଶରୀର ପ୍ରାପ୍ତ ହେବା ମା ଯଶୋଦାନନ୍ଦ ମହାରାଜ ଦେଶବାସୀ ସମସ୍ତଙ୍କର ଓ ସଚ୍ଚିଦାନନ୍ଦଙ୍କ ଶରୀର ଭଗବାନଙ୍କ ଭଳି ଶରୀର ତାଙ୍କର ଯାହା ହେଉ ସେ ବର୍ତ୍ତମାନ ଏଇଭଳି ଭାବରେ ନିଜକୁ ଭାବୁଛନ୍ତି ସେ ଏଇ ଭୌତିକ ଜଗତରେ ବୋଲି ଚିନ୍ତା କରୁଛନ୍ତି ଏଇଭଳି ଭାବରେ କୁମତି ବୋଲି ସେ କହୁଛନ୍ତି ପ୍ରକୃତରେ ଏଇଟା କୁମତି ନୁହଁ ତାଙ୍କର ହେଉଛି ସୁମତି ସେ କୁମତି ନୁହଁ ଥରେ ଏଇ ସବୁ ଆମେ ସମୟ ହେଇଯାଇଛି ଯାହା ଘଣ୍ଟା ବାଜି ପ୍ରସାଦ ତେଣୁ ଯାହା ହଉ ଆମର ମହାରାଜ କହୁଥିଲେ ଗୌରବ ମହାରାଜ କହୁଥିଲେ ଯେତେବେଳେ ଭଗବାନ ଆସିଗଲେ ବୃନ୍ଦାବନରୁ ମଥୁରାକୁ ଆସିଗଲେ ମଥୁରାରୁ ଦ୍ୱାରକା ପଳେଇଲେ ଆଉ ବୃନ୍ଦାବନ ଆସିନାହାନ୍ତି ତେଣୁ ଭଗବାନ ପଠେଇଲେ ମଥୁରାରେ ମଥୁରାରୁ ପଠେଇଲେ କାହାକୁ ଉଦ୍ଧବଙ୍କୁ ପଠେଇଲେ ବ୍ରଜବାସୀମାନଙ୍କୁ ଏବଂ ତାଙ୍କ ପିତାମାତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଏ ବହୁତ ବଡ଼ ପ୍ରସଙ୍ଗ ରହିଛି ଉଦ୍ଧବ ସନ୍ଦେଶ ରହିଛି ତେଣୁ ଉଦ୍ଧବ ଆସି ପହଞ୍ଚିଲେ ନନ୍ଦ ମହାରାଜଙ୍କ ଗୃହରେ ଭଗବାନ ଚାଲିଯିବା ଠାରୁ ଆଉ ତାଙ୍କର ରୋଷେଇବାସ ନାହିଁ ରୋଷେଇବାସ ନାହିଁ ତେଣୁ ଯାହା ହଉ ଯେତେବେଳେ ଆସିଲେ ତେଣୁ ତାଙ୍କ ପାଇଁ ଟିକେ ରୋଷେଇବାସ କରି ଖାଇବାକୁ ଦେଲେ ଖାଇବାକୁ ଦେଲେ ତାଙ୍କୁ ସବୁ ଅତିଥି ସତ୍କାର କଲେ ତାପରେ ନନ୍ଦ ମହାରାଜ ଯଶୋଦା ମାଙ୍କର ସବୁବେଳେ ଚକ୍ଷୁରୁ ନିର୍ଗତ ହେଉଛି ନନ୍ଦ ମହାରାଜ ବସିକି ତାଙ୍କ ସହିତ କଥା ହେଲେ ଉଦ୍ଧବ ହେଉଛନ୍ତି ବହୁତ ବୁଦ୍ଧିମାନ ବ୍ୟକ୍ତି କୁହାଯାଏ ଦଶମ ଶହ ଛୟାଳିଶ ସଂଖ୍ୟାରେ ବର୍ଣ୍ଣନା କରାଯାଇଛି ଉଦ୍ଧବଙ୍କ ବିଷୟରେ ସିଏ ହେଉଛନ୍ତି ଦୃଷ୍ଟିନାନ ପ୍ରବଳ ମନ୍ତ୍ରୀ ବୃଷ୍ଟିମଂଶରେ ଅନେକ ମନ୍ତ୍ରୀ ରହିଛନ୍ତି ତାଙ୍କ ଶ୍ରେଷ୍ଠ ମନ୍ତ୍ରୀ ହେଉଛନ୍ତି ଉଦ୍ଧବ କୃଷ୍ଣସ୍ୟ ଦୈତ ସଖା ଭଗବାନ କୃଷ୍ଣଙ୍କର ସେ ହେଉଛନ୍ତି ଅତ୍ୟନ୍ତ ପ୍ରିୟ ସଖା ଏବଂ ଶିଷ୍ୟ ବୃହସ୍ପତି ସାକ୍ଷାତ ବୃହସ୍ପତିଙ୍କର ସେ ହେଉଛନ୍ତି ଶିଷ୍ୟ ସାକ୍ଷାତ ଶିଷ୍ୟ ବୃହସ୍ପତି ନିଜେ ତାଙ୍କୁ ପାଠ ପଢ଼େଇଥିଲେ ଏବଂ ଉଦ୍ଧବ ବୁଦ୍ଧି ସତମ ଉଦ୍ଧବଙ୍କର ବୁଦ୍ଧି ହେଉଛି ବହୁତ ଉନ୍ନତ ବୁଦ୍ଧି ଭଗବାନ ନିଜେ ପଚାରନ୍ତି ଉଦ୍ଧବ କ'ଣ କରିବା ଏ ପରିସ୍ଥିତିରେ ଆମେ କ'ଣ କରିବା ସେହି ଉଦ୍ଧବଙ୍କୁ ଉଦ୍ଧବ ନନ୍ଦମହାରାଜ ଆଲୋଚନା କରୁଛନ୍ତି ନନ୍ଦ ମହାରାଜ ସୁଖରେ ରହିଛନ୍ତି ଭଗବାନଙ୍କ ବିହାରରେ ଭଗବାନ ଚାହାନ୍ତି ନାହିଁ କୃଷ୍ଣଙ୍କ ପୁତ୍ର ବିହାରରେ ଉଦ୍ଧବ କହୁଛନ୍ତି ମହାରାଜ ଆପଣ କାହିଁକି ଚିନ୍ତା କରୁଛନ୍ତି ସେ ହେଉଛନ୍ତି ସ୍ୱୟଂ ଭଗବାନ ସେ ଖାଲି ଯେ ବ୍ରଜରେ ଥିଲେ ତାହା ନୁହେଁ ସେ ସବୁଠାରେ ଅଛନ୍ତି ବର୍ତ୍ତମାନ ମଧ୍ୟ ସେ ରହିଛନ୍ତି କ'ଣ ଅନୁକୋଣରେ ରହିଛନ୍ତି ସେ ଭଗବାନ ସେ ସାଧାରଣ ବ୍ୟକ୍ତି ନୁହନ୍ତି ତେଣୁ ନନ୍ଦ ମହାରାଜ କହୁଛନ୍ତି ଉଦ୍ଧବ ମୁଁ ଭାବୁଥିଲି ତମେ ବହୁତ ବୁଦ୍ଧିମାନ ବ୍ୟକ୍ତି କିନ୍ତୁ ପ୍ରକୃତରେ ମୁଁ ଭାବୁଛି ତମେ ବହୁତ ପ୍ରକୃତରେ ତମର କିଛି ବୁଦ୍ଧି ନାହିଁ ନିର୍ବୁଦ୍ଧିଆ ତମେ ମୁଁ ଯାହା ମୋର ନିଜ ପୁତ୍ର ବୋଲି ଭାବିକିରି ମୋର ସାମାନ୍ୟ ମନୁଷ୍ୟ ପୁତ୍ର ବୋଲି ଭାବିକିରି ମୁଁ ବିଳାପ କରୁଥିଲି ଆଜି ତମେ କହୁଛ ସିଏ ହେଉଛନ୍ତି ଭଗବାନ ଆଉ ମୋର ଶୋକ କ'ଣ ଦୂର ହେବ ମୋର ତ ଶୋକ ବଢ଼େଇଲେ ତମେ ଆଉ କ'ଣ ସାନ୍ତ୍ୱନା ଦେଲ ଏଇଭଳିଆ ରାତି ପାଇଗଲା ନନ୍ଦ ମହାରାଜଙ୍କର ପାଖରେ ଭଗବାନଙ୍କର ସବୁ କ୍ରୀଡ଼ା ସବୁ ସନ୍ଦେଶ ସବୁ ବର୍ଣ୍ଣନା କରି ସେ ପାଇଗଲା ସକାଳ ହେଲେ ପୁଣି ଗୋପୀମାନଙ୍କୁ ଯାଇ ପହଞ୍ଚିଗଲେ ଯେଉଁ ଦେଖିଲେ ରାଧାରାଣୀଙ୍କର ଯେଉଁ ପ୍ରେମ ରହିଛି ଗୋପୀମାନଙ୍କ ଯେଉଁ ପ୍ରେମ ରହିଛି ଉଦ୍ଧବ ନିଜକୁ ଚିନ୍ତା କରିଥିଲେ ବହୁତ ବୁଦ୍ଧିମାନ ବ୍ୟକ୍ତି ବୋଲି ଭଗବାନ ବହୁତ ବଡ଼ ଭକ୍ତ ନିଜକୁ ଧିକ୍କାର କରିଛନ୍ତି ସେ ଭଗବାନ ପ୍ରାର୍ଥନା କରିଛନ୍ତି ପ୍ରଭୁ ଆଶା ମହୋ ଚରଣରେ ଶ୍ୟାମ ବୃନ୍ଦାବନୀ କିମପି ଗୁଣରତୌଷଧି ନା ଯାଦୁସ୍ତଶୋଧନ ଆର୍ଯ୍ୟ ପଥଂ ଚିତ୍ୱା ବିଜୁ ମୁକୁନ୍ଦ ପଦବୀ ଶ୍ରୁତିଭିଜ୍ଞା ପ୍ରଭୁ ଏ ଗୋପୀମାନଙ୍କୁ ଯଦି ମାଗି ପାଦ ଧୋଳି ସେମାନେ ଦେବେ ନାହିଁ କିନ୍ତୁ ଅନ୍ତତଃ ପକ୍ଷେ ମୋତେ ଗୋଟେ ଗୁଣ ଔଷଧ ଗୋଟେ ଛୋଟିଆ ବୃକ୍ଷଟେ ଛୋଟିଆ ଲତାଟେ କରିଛନ୍ତି ବୃନ୍ଦାବନରେ ଯାହାଫଳରେ କି ଗୋପୀମାନେ ଯେତେବେଳେ ଆପଣଙ୍କ ଅନ୍ୱେଷଣ ଯାଉଥିବେ ତାଙ୍କର ପଦଧୂଳି ମୁଁ ପ୍ରାପ୍ତ ହେବି ତେଣୁ ତାଙ୍କ ପ୍ରାର୍ଥନାକୁ ଭଗବାନ ସ୍ୱୀକାର କରି ତାଙ୍କୁ ଉଦ୍ଧବ ସେଇଠି ଅଛନ୍ତି ବୃନ୍ଦାବନ ସେ ଅଛନ୍ତି, ଗୋଟେ ସ୍ୱରୂପରେ ସେ ଅଛନ୍ତି ବଦ୍ରୀନାଥରେ, ଆଉ ଗୋଟେ ସ୍ୱରୂପରେ ସେ ଅଛନ୍ତି ବୃନ୍ଦାବନରେ। ତେଣୁ ଏଇଭଳି ଭାବରେ ଆମର ସମୟ ହେଇଯାଇଛି, ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଲା ବା କିଛି କିଛି ପ୍ରଶ୍ନ ଅଛି ହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦାଗତମ କି, ଜୟ ଶ୍ରୀପା ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବୃନ୍ଦ କି, ଆଇ ବହୁତ ମାନନ୍ତି ମା କ'ଣ କହିବା ପାଇଁ ଚାହୁଁଛି ବୋଧେ। ଅଷ୍ଟମଧ୍ୟାୟ, ଅଷ୍ଟମଧ୍ୟାୟରେ ହଁ ଭଗବତୀ ଅଷ୍ଟମଧ୍ୟାୟରେ ଅଛି। ଉତ୍ତରାୟଣ, ଉତ୍ତରାୟଣଟା ହେଉଛି ଆପଣଙ୍କର ଯେଉଁ ମକର ସଂକ୍ରାନ୍ତି, ମକର ସଂକ୍ରାନ୍ତିରେ ମକର ସଂକ୍ରାନ୍ତି ଯେଉଁ ମକର ରାଶିକୁ ଯାଏ ସେଇଟା ହେଉଛି ଉତ୍ତରାୟଣ। ଆଉ ଦକ୍ଷିଣାୟଣ ହେଉଛି କର୍କଟ ବୋଧେ, କର୍କଟ ଯେଉଁଟା
ଶୀତ
ଯେଉଁଟା ଦିନ ବଡ଼ ହେଉଛି ସେଇଟା ହେଉଛି ଉତ୍ତରାୟଣ, ଆଉ ରାତି ଯେଉଁଟା ବଡ଼ ହେଉଛି ସେଇଟା ଦକ୍ଷିଣାୟଣ। ଏଇ ଡିସେମ୍ବର ମାସରେ ଦବା ଆସିବ, ଏଇଟା ଉତ୍ତରାୟଣ ଆସିବ। ଉତ୍ତରାୟଣ ଡିସେମ୍ବର ମାସରେ ନା, ସେଇଟା ଦକ୍ଷିଣାୟଣ ଆରମ୍ଭ ହେବ ଡିସେମ୍ବର ମାସରେ। ହଁ ଏଇଟା ବର୍ତ୍ତମାନ ଉତ୍ତରାୟଣ ଚାଲିଛି, ଉତ୍ତରାୟଣଟା ହେଉଛି ଦିନ ବଡ଼, ବର୍ତ୍ତମାନ ଦିନ ବଡ଼ ନା ଛୋଟ? ଆଚ୍ଛା ଦିନ ବଡ଼ ହେଲା ମାନେ ସେଇଟା ହେଉଛି ଉତ୍ତରାୟଣ, ଉତ୍ତରକୁ ଗତି କଲେ ସୂର୍ଯ୍ୟ ସେଇଟା ଦିନ ବଡ଼ ହୁଏ, ଦକ୍ଷିଣକୁ ଗତି କଲେ ଦିନ ଛୋଟ ହୁଏ। ବର୍ତ୍ତମାନ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏଇଠି ସବୁ ଦକ୍ଷିଣାୟଣ ଚାଲିଛି, ମାର୍ଚ୍ଚ ମାସରେ ସମାନ ହେଇଯିବ, ତାପରେ ପୁଣି ଉତ୍ତରାୟଣ ଆରମ୍ଭ ହେବ, ଦିନ ବଢ଼ିବ, ବଢ଼ିବିଟିକା ଯିବ ପୁଣି ପୁଣି ସେପ୍ଟେମ୍ବର, ମାର୍ଚ୍ଚ 21 ସେପ୍ଟେମ୍ବର 23 ଆମର ଇଂରାଜୀରେ ନାହିଁ କି, ସେଇ ଦୁଇଟି ଦିନ ହେଉଛି ସମାନ, ଆଉ ନା ଦିନ ବଢ଼ିବ ନା ରାତି ବଢ଼ିବ। ଜୟ ଶ୍ରୀମଦାଗତମ କି, ଅଷ୍ଟମଧ୍ୟାୟରେ ଅଛି ନା? ହଁ ସେଇଟା